ନମସ୍କାର, ମୋ ନାଁ ରଞ୍ଜିତା ଭୂୟାଁ, ମୁଁ 38 ନମ୍ବର ୱାର୍ଡରୁ କହୁଛି। ମୁଁ ଏଇଠି 15 ବର୍ଷରେ ଅଲରେଡି ବାସ କରୁଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପାଣିର ସୁବିଧା ସଠିକ ଭାବେ ହେଇପାରିଲା ନାହିଁ। ଆମେ ପାଣିର ସବୁବେଳେ ଅସୁବିଧା ହିଁ ଭୋଗ କରୁଛୁ, ପାଣି ପାଇଁ ସବୁବେଳେ ଅପେକ୍ଷା କରିବାକୁ ପଡୁଛି। ପାଣି ଠିକରେ ସଞ୍ଚୟ କରିକି ଆମେ ରଖିପାରୁନୁ, ଯେହେତୁ ଆମେ ସ୍ଲମ୍ ଏରିଆରେ ରହୁଛୁ। ସେମିତି ପାଣି ଆମ ପାଇଁ ରଖିବା ପାଇଁ ସମ୍ପ କିଛି କରିବାକୁ ଆମ ପାଇଁ ପାଖରେ ଜାଗା ବି ନାହିଁ ସମ୍ପ କରିବା ପାଇଁ। କିନ୍ତୁ ପାଣିଟା ଯଦି ଠିକ୍ ଠାକ୍ ଟାଇମ୍ରେ ଟିକେ ଆସନ୍ତା, ଠିକ୍ ଟାଇମ୍ରେ ଆସନ୍ତା, ବହୁତ ସମୟ ଆସନ୍ତା, କି ଟିକେ 24 ଘଣ୍ଟା ପାଣିଟା ହେଇଗଲେ ଆମେ ବହୁତ ଉପକୃତ ହୁଅନ୍ତୁ ଆଉ।